ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ନୂଆଦିଲ୍ଲୀ ନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍। ଇ ସମୟରେ ମୁଖ୍ୟମନ୍ତ୍ରୀ ଦେଶର ସୁରକ୍ଷା ଦିଗେ ଓଡ଼ିଶାର ଭୂମିକା ବାବଦେ ଆଲୋଚନା କରିଥିବା ଜଣାପଡ଼ିଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଆଉ ଏପିଜେ ଅବଦୁଲ କଲାମ ଦ୍ୱୀପ ପାରାଦ୍ୱୀପ ଗୋପାଳପୁର ଆଉ ଧାମରା ବନ୍ଦର ସୁରକ୍ଷା ବାବଦେ ଆଲୋଚନା କରିବା ସହିତ ସେସବୁ ଇଲାକାର ବିକାଶ ବାବଦେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତା ଆଜି ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ ବସ୍ବା। ଇଥି ବହୁଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇକରି ମଞ୍ଜୁର କରାଯିବା ବୋଲି ଜଣାପଡ଼ିଛି। କ୍ୟାବିନେଟ୍ ବୈଠକର ଢାଞ୍ଚା ବଦଳିବାର ଉତ୍ରୁ ଇଟା ପହିଲା ବୈଠକ ହେବ। ଭୁବନେଶ୍ୱରଠାରେ ଗଲାକାଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତା ସଚିବ ସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ସରକାରୀ ବ୍ୟବସ୍ଥାକେ ଅତ୍କା କ୍ରିୟାଶୀଲ ଆଉ ତୁର୍ତ୍ତି କରବାର ବାବଦେ ଆଲୋଚନା ହୋଇଛି। ଏ ଅବସରରେ 2025-26 ଆର୍ଥିକ ବଛର ବଜେଟ୍ ଅନୁସାରେ ଏ ବଛର ଏପ୍ରିଲ ମାସ ତକ ସବୁ ବିଭାଗର ଖର୍ଚ୍ଚା ବାବଦ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଆଇବା ଦିନେ ସରକାରୀ କାମମାନଙ୍କର ପ୍ରକ୍ରିୟାକେ ସରଳ କରବାରକେ ନେଇକରି ବୈଠକଟି ଆଲୋଚନା ହୋଇଥିଲା। ଫି ମାସ ବିଭାଗ ସ୍ତରଥି କାମକାଜର ଅଗ୍ରଗତି ଆଉ ଖର୍ଚ୍ଚା ବାବଦେ ସମୀକ୍ଷା କରବାରକେ ମୁଖ୍ୟ ଶାସନ ସଚିବ ସବୁ ବିଭାଗର ସଚିବମାନଙ୍କୁ ପରାମର୍ଶ ଦେଇଛନ୍। ଇତାର ସହିତ ସରକାରଙ୍କ ବଛରପୂର୍ତ୍ତି ଅବସରରେ ହେବାରକେ ଥିବା କାର୍ଯ୍ୟକ୍ରମ ବାବଦେ ବି ବୈଠକଟି ଆଲୋଚନା କରାଯାଇଥିଲା। ଉନ୍ନୟନ କମିଶନର ଆଉ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଲାକାଲି ଜଳସମ୍ପଦ ବିଭାଗର ଭିନ୍ ଭିନ୍ ପ୍ରକଳ୍ପମାନଙ୍କର କାମକାଜର ସମୀକ୍ଷା କରିଛନ୍। ବୈଠକଟି ରାଜ୍ୟ କାର୍ଯ୍ୟକାରୀ ହେଉଥିବା ବୃହତ୍ ମଧ୍ୟମ ଛୋଟ ଜଳସେଚନ ଉଠା ଜଳସେଚନ ମେଗା ଉଠା ଜଳସେଚନ ପ୍ରକଳ୍ପ ଆଉ ତିଆରି ଚାଲିଥିବା ଭିନ୍ ଭିନ୍ ପ୍ରକଳ୍ପମାନଙ୍କର ସମୀକ୍ଷା କରିଛନ୍। ସବୁ ପ୍ରକଳ୍ପମାନେ ଯେନ୍ତା ଠିକ୍ ଭାବେ କାମ କରିବା ଆଉ ଠିକ୍ କାମ ଚାଲିଥିବା ପ୍ରକଳ୍ପମାନଙ୍କୁ ତୁର୍ତ୍ତି କାର୍ଯ୍ୟକ୍ଷମ କରିବା ଦିଗେ ଶ୍ରୀମତୀ ଗର୍ଗ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। କୋଟିଆ ସୀମା ବିବାଦର ସମାଧାନ ଲାଗି ଆଇବା 3 ତାରିଖ ସବୁ ବିଭାଗର ଅଧିକାରୀମାନଙ୍କୁ ନେଇକରି ବୋର୍ଡର କମିଟିର ସମନ୍ୱୟ ବୈଠକ ହେବା। ଇତାର ଆଘନୁ ଗୃହ କମିଟି ବୈଠକର ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ପାଖେ ଉପସ୍ଥାପନ କରାଯିବା ବୋଲି ଜଣାପଡ଼ିଛି। ରାଜ୍ୟ ଲାଗି ରହିଥିବା ସୀମା ବିବାଦକୁ ନେଇକରି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତା ଗୃହ କମିଟି ପହିଲା ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ଆନ୍ଧ୍ରପ୍ରଦେଶ ସୀମା ଇଲାକାନ ଥିବା କୋଟିଆ ପୋଲାଭରମ୍ ସହିତ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଦେଶେ କୋଭିଡ୍ ସ୍ଥିତିକେ ନେଇକରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତା ଆଜି ଗୋଟିଏ ଜରୁରୀ ବୈଠକ ବସ୍ବା। ବୈଠକଟି ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବମାନେ ଆଭାସୀ ଜରିଏ ଯୋଗଦେବେ ଆଉ କରୋନା ସ୍ଥିତିକେ ନେଇକରି ତୟାରୀ ବାବଦେ ଆଲୋଚନା କରିବେ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍। ବୌଦ୍ଧ ଜିଲ୍ଲାନ ଘଟିଥିବା ସଡ଼କ ଦୁର୍ଘଟଣା ଗଜେନ୍ଦ୍ର ମଲ୍ଲିକ ଆଉ ତାଙ୍କର ଝିଅ ଲିପ୍ସା ମଲ୍ଲିକଙ୍କ ଜୀବନ ଯିବାର ଘଟଣା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହିତ ପରିବାର ଲୋକଙ୍କୁ ସମ୍ବେଦନା ଜଣାଇଛନ୍। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିନୁ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଲେଖା ଅନୁକମ୍ପା ସାହାଜ ଘୋଷଣା କରିକରି ଦୁର୍ଘଟଣାଟି ଜଖମ ହୋଇଥିବା ଲୋକଙ୍କ ଆରୋଗ୍ୟ କାମନା କରିଛନ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ 2 ପରୀକ୍ଷାର୍ଥୀ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ଇନ୍ଷ୍ଟାଣ୍ଟ ପରୀକ୍ଷା ଲାଗି ଆଇସ୍ଠାନୁ ଆବେଦନ ପ୍ରକ୍ରିୟା ମୂଲ ହୋଇଛି। ପ୍ରକ୍ରିୟା ଜୁନ୍ 2 ତାରିଖ ତକ୍ ଚାଲ୍ବା। ଜୁନ୍ 2-3 ତାରିଖ ଭିତରେ ଛାତ୍ରଛାତ୍ରୀ ପରୀକ୍ଷା ଫି ଏସ୍ବି କଲେକ୍ଟ ଜରିଏ ଦାଖଲ କରିପାରିବେ। ଇତାର ଉତ୍ରୁ ଇତାକେ କଲେଜ ନ ଦାଖଲ କରିପାରିବେ। ଜୁନ୍ 25 ଆଉ 26 ତାରିଖ ପରୀକ୍ଷା ହେବା ବୋଲି ଜଣାପଡ଼ିଛି। ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଅବସରରେ ନନ୍ଦପଡ଼ାର ବମ୍ବରାଡ ବାଲୁଙ୍କେଶ୍ୱର ବାବାଙ୍କର ବିହାଥି ଯୋଗ ଦେବାର ଲାଗି ଆଜି ନୃସିଂହ ମହାପ୍ରଭୁ ସହରର ଦେବତାମାନଙ୍କୁ ନିୟୁତା ଦେବେ। ଇତାର ଆଘନୁ ଗଲାକାଲି ଦେବଦମ୍ପତିଙ୍କର ବିହାର ଲାଗି ପତରପିଣୀ ନୀତି ହୋଇଯାଇଛି। ଆଇବାକାଲି ଝାଡ଼ୁଆପଡ଼ା ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ା ଶ୍ରୀ ଜାଗେଶ୍ୱର ବାବାଙ୍କ ସହିତ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫ ପତରପିଣୀ ନୀତି ହେବା। ରାଜ୍ୟ କ୍ରୀଡ଼ା ଆଉ ଯୁବସେବା ବିଭାଗ ଆଉ ଓଡ଼ିଶା ଫୁଟବଲ ସଂଘର ମିଳିତ ସହଯୋଗତି 15 ବର୍ଷନୁ କମ୍ ଆନ୍ତଃଜିଲ୍ଲା ସିଏମ୍ ଟ୍ରଫି ଫୁଟବଲ ଚାମ୍ପିୟନସିପ୍ 2025 ଆଇସ୍ଠାନୁ ମୂଲ ହେଉଛି। ଜିଲ୍ଲା ସ୍ତରନ ବଛା ହୋଇକରି ଆସିଥିବା 4 ଜୋନ୍ ସମ୍ବଲପୁର କେନ୍ଦୁଝର ବରହମପୁର ଆଉ ଭୁବନେଶ୍ୱରନୁ 31 ଦଳ ଏଥି ଭାଗ ନେବେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ପାଖର ଉତ୍ତର ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଲୟ ଗଲାକାଲି ଲଘୁଚାପଟି ବଦଳିଛି। ଇଟା ବରକସ ହୋଇକରି ଉତ୍ତର ଦିଗ୍କେ ଗତି କରବା। ଇତାର ପ୍ରଭାବଟି 31 ତାରିଖ ତକ ରାଜ୍ୟ ଅପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି। ସେଆଡ଼େ ଇଥର ମୌସୁମୀ ବର୍ଷା ସ୍ୱାଭାବିକ ନୁ ଅତ୍କା ହେବା ବୋଲି ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି ପୂର୍ବାନୁମାନ କରିଛି। ଏ ବାବଦେ ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍।
ଜୁନ୍ 2025 के दौरान देश के अधिकांश भागों में सामान्य से अधिक मासिक वर्षा होने की संभावना है। सिवाय प्रायद्वीपीय भारत के कुछ दक्षिण भागों, उत्तर पश्चिम भारत के कुछ भागों और पूर्वोत्तर भारत के कुछ खास क्षेत्रों छोड़कर जहां सामान्य से नीचे वर्षा होने का संभावना दिखाई दे रहा है।
एचनीर आंचलिक खबर इन शेषला आरवेलर आंचलिक खबर सुनी पार्बे राती 7 बजे के 2 मिनट थी। जुहार।